କହୁଥିଲି କି ବାହାଘର ପ୍ରତି ମୋର ଭାରି ଆଗ୍ରହ, ତମ ପଟେ ଯଦି କିଏ ଅଛନ୍ତି କିମ୍ବା ତମେ ଯଦି ଖାଲି ଟିକେ ଜଷ୍ଟ ଗପିବି। ଝିଅ ପିଲା ଦେଖିଲେ।